ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ରାଜ୍ୟର ମହିଳାଙ୍କ ବିକାଶକୁ ଦୃଷ୍ଟିରେ ରଖି ସୁଭଦ୍ରା ଯୋଜନା ପ୍ରଣୟନ କରାଯାଇଛି କହିଲେ ପ୍ରଧାନମନ୍ତ୍ରୀ। ଭୁବନେଶ୍ୱରଠାରେ 69ତମ ସର୍ବଭାରତୀୟ ପୁଲିସ୍ ମହାନିର୍ଦ୍ଦେଶକ ସମ୍ମିଳନୀ ଆନୁଷ୍ଠାନିକ ଭାବେ ଆଜିଠାରୁ ଆରମ୍ଭ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଏବଂ ରବିବାର ଦିନ ସମ୍ମିଳନୀରେ ଭାଗ ନେବେ। ରାଜ୍ୟରେ ଆଳୁର ଆତ୍ମନିର୍ଭରତାକୁ ସୁନିଶ୍ଚିତ କରିବା ପାଇଁ ଚଳିତ ବର୍ଷ 15,000ରୁ ଉର୍ଦ୍ଧ ହେକ୍ଟର ଜମିରେ ଆଳୁ ଚାଷ କରାଯାଉଛି ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ କୋହଲା ପାଗ ସହିତ କେତେକ ଅଞ୍ଚଳରେ ଲାଗି ରହିଛି ସାମାନ୍ୟ ବର୍ଷା। ଏଥର ସମ୍ପୂର୍ଣ୍ଣ ସମ୍ବାଦ। ରାଜ୍ୟରେ ମହିଳାଙ୍କ ବିକାଶକୁ ଦୃଷ୍ଟିରେ ରଖି ସୁଭଦ୍ରା ଯୋଜନାର ଆରମ୍ଭ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପୁଲିସ୍ ମହାନିର୍ଦ୍ଦେଶକଙ୍କ ସମ୍ମିଳନୀରେ ଯୋଗ ଦେବା ଲାଗି ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିବା ପରେ ବିମାନ ବନ୍ଦର ନିକଟରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ସମ୍ବୋଧନର ପ୍ରାରମ୍ଭରେ ଜୟ ଜଗନ୍ନାଥ କହି ପ୍ରଧାନମନ୍ତ୍ରୀ ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ। ଏନ୍ଡିଏ ସରକାର ଅମଳରେ ଓଡ଼ିଶାର ବିକାଶ ତ୍ୱରାନ୍ୱିତ ହୋଇଛି ଏବଂ ଆଗାମୀ ଦିନରେ ଓଡ଼ିଶା ବିଶ୍ୱସ୍ତରରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କ୍ରୀଡ଼ା କ୍ଷେତ୍ରରୁ ଆରମ୍ଭ କରି ଶିକ୍ଷା ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ଓଡ଼ିଶାର ବିକାଶ ଶିଖର ଛୁଇଁଛି। ପୁଲିସ୍ ମହାନିର୍ଦ୍ଦେଶକଙ୍କ ସମ୍ମିଳନୀ, ନୌସେନା ଦିବସ ଓ ପ୍ରବାସୀ ଭାରତୀୟ ଦିବସ ଭଳି ବିଶ୍ୱସ୍ତରର କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଥିବାରୁ ପୃଥିବୀର କୋଣ ଅନୁକୋଣରୁ ଲୋକମାନେ ଓଡ଼ିଶା ଆସିବେ ଓ ପର୍ଯ୍ୟଟନ କ୍ଷେତ୍ରର ବିକାଶ ବୃଦ୍ଧି ପାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଉତ୍କର୍ଷ ଉତ୍କଳ ଅଭିଯାନ ପାଇଁ ଭାରତୀୟ ଜନତା ପାର୍ଟି କାର୍ଯ୍ୟ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି।
ଓଡ଼ିଶା ମେ ପହଲି ବାର ହୋ ରହା ହେ ଦେଶ ଭର କେ ଇସ କ୍ଷେତ୍ର କେ ଜୋ ପ୍ରମୁଖ ଲୋଗ ହେଁ ଓ ଦୋ ଦିନ ଯହାଁ ବୈଠ କର କେ ମହାପ୍ରଭୁ ଜୀ କି ଇସ ପବିତ୍ର ଧରତୀ ସେ ପ୍ରେରଣା ଲେକର କେ ଅପନେ ଅପନେ କ୍ଷେତ୍ର ମେ ଜାନେ ୱାଲେ ହେଁ।
ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ଶେଷ କହି ରାଜଭବନ ଯାଇଥିଲେ। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ବିଜେପି ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ସ୍ୱାଗତ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ। 69ତମ ସର୍ବଭାରତୀୟ ପୁଲିସ୍ ମହାନିର୍ଦ୍ଦେଶକ ସମ୍ମିଳନୀ ଆଜି ଭୁବନେଶ୍ୱର ଲୋକସେବା ଭବନରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି। ପୁଲିସ୍ ମହାନିର୍ଦ୍ଦେଶକ ସମ୍ମିଳନୀରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ବିଭିନ୍ନ ରାଜ୍ୟର ପୁଲିସ୍ ଅଧିକାରୀ, ପୁଲିସ୍ ସଂସ୍ଥାମାନଙ୍କ ମୁଖ୍ୟ ଏବଂ ବରିଷ୍ଠ ପଦାଧିକାରୀମାନେ ଯୋଗ ଦେଇଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ଏହି ସମ୍ମିଳନୀରେ ଆସନ୍ତାକାଲି ଏବଂ ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିବେ। ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗଗୁଡ଼ିକ ଉପରେ ବରିଷ୍ଠ ସୁରକ୍ଷା ଅଧିକାରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ସମେତ ଅନ୍ୟ ଅଧିକାରୀମାନେ ଆଲୋଚନା କରିବେ। ଆଭ୍ୟନ୍ତରୀଣ ନିରାପତ୍ତା, ନୂଆ ଅପରାଧ ଆଇନ, ସାମୁଦ୍ରିକ ନିରାପତ୍ତା, ସାଇବର ଅପରାଧ, ମାଓ ଦମନ, କୃତ୍ରିମ ବୁଦ୍ଧିମତା ଏବଂ ସନ୍ତାସବାଦକୁ ପ୍ରତିହତ କରିବା ନେଇ ସମ୍ମିଳନୀରେ ଆଲୋଚନା ହେବ। ରାଷ୍ଟ୍ରପତି ପୁଲିସ୍ ପଦକ ପାଇଥିବା ଅଧିକାରୀମାନଙ୍କୁ ସମ୍ମିଳନୀରେ ପୁରସ୍କୃତ କରାଯିବ ବୋଲି ସୂଚନା ମିଳିଛି। ରାଜ୍ୟକୁ ସ୍ୱତନ୍ତ୍ର ସହାୟତା ଏସ୍ଏଏସ୍ସିଆଇ ଯୋଜନା ଅଧୀନରେ 23ଟି ରାଜ୍ୟର 40ଟି ପ୍ରକଳ୍ପକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି। ମଞ୍ଜୁରୀ ମିଳିଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ହୀରାକୁଦ ଓ ସାତକୋଶିଆ ପ୍ରକଳ୍ପ ଅନ୍ତର୍ଭୁକ୍ତ। ଉଭୟ ପ୍ରକଳ୍ପ ପାଇଁ ପ୍ରାୟ 100 କୋଟି ଟଙ୍କା ଲେଖାଏଁ ମଞ୍ଜୁରୀ ମିଳିଛି। କେନ୍ଦ୍ର ସରକାର ମଞ୍ଜୁରୀ କରିଥିବା ଅର୍ଥ ଏହି ଦୁଇ ପର୍ଯ୍ୟଟନସ୍ଥଳୀର ଭିଭିଭୂମିର ବିକାଶ ପାଇଁ ଖର୍ଚ୍ଚ କରାଯିବ। କେନ୍ଦ୍ର ସରକାର ଓଡ଼ିଶାର ଏହି ଦୁଇ ପର୍ଯ୍ୟଟନସ୍ଥଳୀକୁ ଆର୍ଥିକ ସହାୟତା ଦେଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି। ମାଲକାନଗିରି ଜିଲ୍ଲା MV 79 ଥାନା ଅନ୍ତର୍ଗତ କୃତି ଜଙ୍ଗଲରୁ ଜଣେ ମହିଳା ମାଓବାଦୀଙ୍କୁ ଗିରଫ କରାଯାଇଛି। ଗିରଫ ମାଓବାଦୀର ନାମ ଅନ୍ତି ମାଡ଼ବି ଓରଫ ଲାକେ। ଗିରଫ ମାଓବାଦୀଙ୍କ ନାମରେ 2,00,000 ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତିର ଖବର ପାଇ ପୁଲିସ୍ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ କୁମ୍ବିଂ ଅପରେସନ ବେଳେ ମାଓବାଦୀ ଜଣକ ଧରାପଡ଼ିଥିଲା। ମାଓବାଦୀ ଜଣକ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶରେ 7ଟି ଗୁଳି ବିନିମୟ ଘଟଣା ସମେତ ମୋଟ 9ଟି ଘଟଣାରେ ସମ୍ପୃକ୍ତ ଥିବା ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ନୀତି ଶେଖର ସୂଚନା ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଭୁବନେଶ୍ୱର କୃଷି ଭବନର କୃଷି ସମୀକ୍ଷା କେନ୍ଦ୍ରରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ରାଜ୍ୟରେ ଆଳୁ ବିହନ ଯୋଗାଣ ନେଇ ସମୀକ୍ଷା କରିଛନ୍ତି। ଆଳୁ ଚାଷ ସମ୍ପର୍କିତ ଆଲୋଚନା ବୈଠକରେ ମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି, ଆଳୁ ଚାଷରେ ରାଜ୍ୟକୁ ଆତ୍ମନିର୍ଭର କରିବା ପାଇଁ ସରକାର ଅକ୍ଟୋବର ନଭେମ୍ବର ମାସରୁ ହିଁ ବିହନ ଯୋଗାଇ ଦେଇଛନ୍ତି। ରାଜ୍ୟରେ ପ୍ରଥମ ଥର ଲାଗି 15,023 ହେକ୍ଟରରେ ଆଳୁ ଚାଷ କରାଯାଉଛି। ବର୍ତ୍ତମାନ ସୁଦ୍ଧା 1,02,964 କ୍ୱିଣ୍ଟାଲ ଉନ୍ନତ ପ୍ରାମାଣିକ ଆଳୁ ବିହନ ଚାଷୀଙ୍କୁ ଯୋଗାଇ ଦିଆଯାଇଛି ଏବଂ 5,649 ହେକ୍ଟର ଜମିରେ ଆଳୁ ବିହନ ଲାଗି ସାରିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଚଳିତ ମାସ ସୁଦ୍ଧା ଯେଉଁ ମହିଳାମାନଙ୍କର ବୟସ 21 ବର୍ଷରୁ ଉର୍ଦ୍ଧ୍ୱ ହୋଇଥିବ ସେମାନେ ସୁଭଦ୍ରା ଯୋଜନାରେ ଆର୍ଥିକ ସାହାଯ୍ୟ ପାଇଁ ଆବେଦନ କରିପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଆସନ୍ତା 15 ଦିନ ମଧ୍ୟରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଖାରଜର ଯାଞ୍ଚ ଶେଷ ହେବ। ମାଲକାନଗିରି, ଗଜପତି ଓ କୋରାପୁଟ ଜିଲ୍ଲାରେ ଅଧିକ ଆବେଦନ ଖାରଜ ହୋଇଥିବାରୁ ସରକାରଙ୍କ ପକ୍ଷରୁ ଓଡ଼ିଶାରେ ଆବେଦନଗୁଡ଼ିକ ଯାଞ୍ଚ କରାଯାଇଛି। ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା 1,06,00,000 ମହିଳା ସୁଭଦ୍ରା ଯୋଜନାରେ ଆର୍ଥିକ ସାହାଯ୍ୟ ପାଇବା ପାଇଁ ଆବେଦନ କରିଛନ୍ତି। ସେଗୁଡ଼ିକ ମଧ୍ୟରୁ 2,64,000 ଆବେଦନ ଖାରଜ ହୋଇଥିବା ଜଣାପଡ଼ିଛି। ପୁରୀ ବେଳାଭୂମିରେ ପ୍ରଥମ ଥର ପାଇଁ ଆସନ୍ତା ଡିସେମ୍ବର 4 ତାରିଖରେ ଭାରତୀୟ ନୌସେନା ଦିବସ ପାଳନ କରାଯିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ନୌସେନା ଦିବସ ପାଳନ ପୂର୍ବରୁ ପୁରୀ ବେଳାଭୂମିରେ ନୌସେନାର ସମରାଭ୍ୟାସ ଚାଲିଛି। ନୌସେନାର 25ରୁ ଉର୍ଦ୍ଧ୍ୱ ଯୁଦ୍ଧ ଜାହାଜ ଏବଂ ହେଲିକପ୍ଟର ସମରାଭ୍ୟାସରେ ସାମିଲ କରାଯାଇଛି। ଚିଲିକାସ୍ଥିତ ଭାରତୀୟ ନୌସେନା ବାହିନୀର କମାଣ୍ଡର ରୋଲେକ୍ସ ଦାସ ଆକାଶବାଣୀକୁ ସୂଚନା ଦେଇ କହିଛନ୍ତି,
ଭାରତୀୟ ନୌସେନା ନେଭି ଦିବସ ଅବସରରେ ପୁରୀ ବ୍ଲୁ ଫ୍ଲାଗ୍ ବିଚ୍ ଉପକୂଳେ ଏକ ଅପରେସନାଲ ପ୍ରଦର୍ଶନ ଆୟୋଜନ କରୁଛି। ଏଥିରେ ଭାରତୀୟ ନୌସେନାର ଶିପ୍, ସବମରିନ୍ ଏବଂ ଯୁଦ୍ଧ ବିମାନ ପ୍ରଦର୍ଶନ କରିବେ। ଭାରତୀୟ ନୌସେନାର ଶକ୍ତି ଆଉ ପରାକ୍ରମ ଦେଖିବା ପାଇଁ ଏହା ଏକ ଦୁର୍ଲଭ ସୁଯୋଗ। ଆମ ରାଜ୍ୟର ଗୌରବମୟ ସାମୁଦ୍ରିକ ଇତିହାସ ଏବଂ ସଂସ୍କୃତିକୁ ଅନୁଭୂତ କରିବା ପାଇଁ ଏହା ଏକ ଅନନ୍ୟ ଅବସର।
ନୌସେନା ପକ୍ଷରୁ 20 ପ୍ରକାରର ଯୁଦ୍ଧ କୌଶଳ ପ୍ରଦର୍ଶନ କରାଯିବ। ନୌସେନା ଯୋଦ୍ଧାମାନେ ଆକାଶରେ MiG-29 ଯୁଦ୍ଧ ବିମାନର କୌଶଳ ପ୍ରଦର୍ଶନ କରିବେ। ଏଥିସହ ନୌସେନାର ସ୍ୱତନ୍ତ୍ର ମାର୍କୋସ୍ କମାଣ୍ଡୋ ବେଳାଭୂମିରେ ଅପରେସନ୍ କରିବେ। ନୌସେନାର ସମରାଭ୍ୟାସକୁ ଦେଖିବା ପାଇଁ ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ସମ୍ଭାବନା ରହିଛି। ସୁରକ୍ଷା ଦୃଷ୍ଟିରୁ ପୁରୀ ବଡ଼ଦାଣ୍ଡ ସମେତ ସହରର ଅନ୍ୟ କେତେକ ସ୍ଥାନରେ ଆସନ୍ତା ରବିବାରଠାରୁ ଗୁରୁବାର ପର୍ଯ୍ୟନ୍ତ କଟକଣା ଲାଗୁ କରାଯିବ। ଭୁବନେଶ୍ୱରରେ ନବମ ଓଡ଼ିଶା କଳା ଓ ସାହିତ୍ୟ ମହୋତ୍ସବ ଆରମ୍ଭ ହୋଇଛି। 4 ଦିନ ବ୍ୟାପୀ ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବର ପ୍ରଥମ 3 ଦିନ ଦେଶ ବିଦେଶରୁ ଆସିଥିବା ସାହିତ୍ୟିକମାନେ କବିତା, ଉପନ୍ୟାସ, ନାଟକ, ଅନୁବାଦ ଓ ଅନ୍ୟାନ୍ୟ ସୃଜନାତ୍ମକ କଳା ଉପରେ ଆଲୋଚନା କରିବେ। ଚତୁର୍ଥ ଦିବସରେ କୋଣାର୍କ ବେଳାଭୂମିରେ କବିତା ପାଠୋତ୍ସବ 'କବିତା ଜନ୍ତାଳ' ସହ ଏହି ଉତ୍ସବ ଉଦ୍ଯାପିତ ହେବ। ଚଳିତ ବର୍ଷ ଏହି ଉତ୍ସବରେ 6ଟି ଦେଶରୁ ସାହିତ୍ୟିକ ଓ ସମାଲୋଚକମାନେ ଯୋଗ ଦେଇଛନ୍ତି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଯୁକ୍ତ 2 ପାଠ୍ୟକ୍ରମ ପରୀକ୍ଷାର ଫର୍ମ ପୂରଣ ଅବଧି ପୁଣି ଥରେ ବୃଦ୍ଧି କରାଯାଇଛି। ଆଜି ଓ ଆସନ୍ତାକାଲି ଆବେଦନକାରୀ ପରୀକ୍ଷାର୍ଥୀମାନେ 600 ଟଙ୍କା ଜରିମାନା ଦାଖଲ କରି ଫର୍ମ ପୂରଣ କରିପାରିବେ। ଆସନ୍ତା ମାସ 2 ତାରିଖ ମଧ୍ୟରେ ଦେୟ ଦାଖଲ କରିବାର ଶେଷ ଦିନ ଧାର୍ଯ୍ୟ କରାଯାଇଛି। ସୂଚନାଯୋଗ୍ୟ, ଗତକାଲି ସୁଦ୍ଧା 3,92,867 ଜଣ ଛାତ୍ରଛାତ୍ରୀ ଯୁକ୍ତ 2 ପାଠ୍ୟକ୍ରମ ପରୀକ୍ଷା ପାଇଁ ଫର୍ମ ପୂରଣ କରିଛନ୍ତି। କନ୍ଧମାଳ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ଅବନୀକାନ୍ତ ସାହୁ ଏବଂ 2 ଜଣ ସଭ୍ୟ ଦୟାନିଧି ଦାସ ଓ ଅକ୍ଷୟ କୁମାର ବେହେରା ଖାଦ୍ୟ ସୁରକ୍ଷା ସହିତ ଜଡ଼ିତ ଥିବା ବିଭାଗଗୁଡ଼ିକର ସମୀକ୍ଷା ବୈଠକ କରିଥିଲେ। ସମୀକ୍ଷା ବୈଠକରେ ଜିଲ୍ଲାପାଳ ଅମ୍ରିତ ରୁଦ୍ରାଜ ଉପସ୍ଥିତ ଥିଲେ। ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଖାଉଟି ସାମଗ୍ରୀ ବଣ୍ଟନ କେନ୍ଦ୍ର, ମଧ୍ୟାହ୍ନ ଭୋଜନ ବଣ୍ଟନ କେନ୍ଦ୍ର ଏବଂ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରବାସଗୁଡ଼ିକ ବୁଲି ଦେଖିଥିଲେ। ପାଣିପାଗ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପାଗ କୋହଲା ରହିବା ସହିତ କେତେକ ସ୍ଥାନରେ ସାମାନ୍ୟ ବର୍ଷା ହେଉଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ମାଲକାନଗିରି, ଢେଙ୍କାନାଳ, କନ୍ଧମାଳ, ବୌଦ୍ଧ, ରାୟଗଡ଼ା ଏବଂ କୋରାପୁଟ ସମେତ ସମୁଦ୍ର ତଟ ଜିଲ୍ଲାଗୁଡ଼ିକରେ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ସାମାନ୍ୟ ବର୍ଷା ଲାଗି ରହିବ। ରାଜ୍ୟର ମହିଳାଙ୍କ ବିକାଶକୁ ଦୃଷ୍ଟିରେ ରଖି ସୁଭଦ୍ରା ଯୋଜନା ପ୍ରଣୟନ କରାଯାଇଛି, କହିଲେ ପ୍ରଧାନମନ୍ତ୍ରୀ। ଭୁବନେଶ୍ୱରଠାରେ 69ତମ ସର୍ବଭାରତୀୟ ପୁଲିସ୍ ମହାନିର୍ଦ୍ଦେଶକ ସମ୍ମିଳନୀ ଆନୁଷ୍ଠାନିକ ଭାବେ ଆଜିଠାରୁ ଆରମ୍ଭ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଏବଂ ରବିବାର ଦିନ ସମ୍ମିଳନୀରେ ଭାଗ ନେବେ। ରାଜ୍ୟରେ ଆଳୁର ଆତ୍ମନିର୍ଭରତାକୁ ସୁନିଶ୍ଚିତ କରିବା ପାଇଁ ଚଳିତ ବର୍ଷ 15,000ରୁ ଉର୍ଦ୍ଧ୍ୱ ହେକ୍ଟର ଜମିରେ ଆଳୁ ଚାଷ କରାଯାଉଛି ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ କୋହଲାପାଗ ସହିତ କେତେକ ଅଞ୍ଚଳରେ ଲାଗି ରହିଛି ସାମାନ୍ୟ ବର୍ଷା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।